ଗଣନା ପୁସ୍ତକ 26 ପର୍ବ ସେହି ମାରି ଉତାରେ ସଦାପ୍ରଭୁ ମୋସାଙ୍କୁ ହାରଣଙ୍କ ପୁତ୍ର ଇଲିଆସର ଯାଜକକୁ କହିଲେ, ତୁମେମାନେ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ମଧ୍ୟରୁ ଆପଣା ଆପଣା ପିତୃଗୃହ ଅନୁସାରେ 20 ବର୍ଷ ବୟସ୍କ ଓ ତହିଁରୁ ଅଧିକ ବୟସ୍କ ଲୋକମାନଙ୍କର ଅର୍ଥାତ୍ ଇସ୍ରାଏଲ ସୈନ୍ୟଶ୍ରେଣୀଭୁକ୍ତ ସମସ୍ତ ଲୋକମାନଙ୍କର ଗଣନା କର। ତହିଁରେ ମୋସା ଓ ଇଲିଆସର ଯାଜକ ଜିରିହ ନିକଟସ୍ଥିତ ଜର୍ଦ୍ଦନ ସୀମା ପରେ ମୟାବ ପଦାରେ ଲୋକମାନଙ୍କ ସଙ୍ଗେ କଥା କହିଲେ। ମୋସା ପ୍ରତି ମିଶର ଦେଶରୁ ବହିର୍ଗତ ଇସ୍ରାଏଲ ସନ୍ତାନଗଣ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ 20 ବର୍ଷ ବୟସ୍କ ଅବଧି ସମସ୍ତ ଲୋକର ଗଣନା କର। ରୁବେନ ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର, ରୁବେନର ସନ୍ତାନ ହନକଠାରୁ ହନକୀୟ ବଂଶ, ପଲ୍ଲୁଠାରୁ ପଲ୍ଲୁୟ ବଂଶ, ହିଶ୍ରଣଠାରୁ ହିଶ୍ରଣୀୟ ବଂଶ, କର୍ମୀଠାରୁ କର୍ମୀୟ ବଂଶ, ଏମାନେ ରୁବେନ ବଂଶ। ପୁଣି ଏମାନେ ଗଣାଯାଆନ୍ତେ 43,730 ଲୋକ ହେଲେ। ପଲ୍ଲୁର ସନ୍ତାନ ଇଲିଆବ, ସେ ଇଲିଆବ ସନ୍ତାନ ନମୁଏଲ ଓ ଦାଥନ ଓ ଅବିଗମ। କୋରହର ଦଳୀୟ ଲୋକମାନେ ଯେତେବେଳେ ସଦାପ୍ରଭୁଙ୍କ ପ୍ରତିକୂଳରେ ବିବାଦ କଲେ, ସେତେବେଳେ ସେମାନଙ୍କ ମଧ୍ୟରୁ ମଣ୍ଡଳୀର ଆହୁତ ଲୋକ ଯେ ଦାଥନ ଓ ଅବିରାମ ମୋସାଙ୍କ ବିରୁଦ୍ଧରେ ଓ ହାରଣଙ୍କ ବିରୁଦ୍ଧରେ ବିବାଦ କରିଥିଲେ, ସେମାନେ ଏହି ଦୁଇଜଣ। ସେହି ସମୟରେ ପୃଥିବୀ ଆପଣା ମୁଖ ମେଲାଇ ସେମାନଙ୍କୁ ଓ କୋରହକୁ ଗ୍ରାସ କଲା, ତହିଁରେ ସେହି ଦଳ ନଷ୍ଟ ହେଲେ। ପୁଣି ଅଗ୍ନି 250 ଜଣକୁ ଦଗ୍ଧ କଲା, ସେମାନେ ଚିହ୍ନ ସ୍ୱରୂପ ହେଲେ, ତଥାପି କୋରହର ସନ୍ତାନମାନେ ମଲେ ନାହିଁ। ଆପଣ ଆପଣା ବଂଶ ଅନୁସାରେ ସିମିଓନର ସନ୍ତାନ ନମୁଏଲଠାରୁ ନମୁଏଲୀୟ ବଂଶ, ଜାମିନଠାରୁ ଜାମିନୀୟ ବଂଶ, ଜାଖିଅନଠାରୁ ଜାଖିଅନର ବଂଶ, ସେରହଠାରୁ ସେରିହର ବଂଶ, ସୌଲଠାରୁ ସୌଲହ ବଂଶ, ସିମିଓନର ଏହି ସକଳ ବଂଶ 22,200 ଲୋକ ଥିଲେ। ଆପଣା ଆପଣା ବଂଶ ଅନୁସାରେ ଗାଦର ସନ୍ତାନ ସିଫୋନଠାରୁ ସିଫୋନୀୟ ବଂଶ, ହଗିଠାରୁ ହଗିୟ ବଂଶ, ସୁନିଠାରୁ ସୁନିୟ ବଂଶ, ଉସିଓଠାରୁ ଉସିୟ ବଂଶ, ଏରିଠାରୁ ଏରିୟ ବଂଶ, ଅରଦିଠାରୁ ଅରଦୀୟ ବଂଶ, ଅରେଲିଠାରୁ ଅରେଲିୟ ବଂଶ। ଗାଦ ସନ୍ତାନମାନଙ୍କର ଏହି ସକଳ ବଂଶ ଗଣାଯାଆନ୍ତେ 40,500 ଲୋକ ହେଲେ। ଜିଉଦାର ପୁତ୍ର ଏର ଓ ଓନନ, ସେହି ଓ ଏର ଓ ଓନନ କିଣାଣ ଦେଶରେ ମରିଥିଲେ। ଆପଣା ଆପଣା ବଂଶ ଅନୁସାରେ ଜିଉଦାର ସନ୍ତାନ ସେଲାଠାରୁ ସେଲିଆର ବଂଶ, ପେରସ୍ଠାରୁ ପେରସୀୟ ବଂଶ, ସେହରଠାରୁ ସେହରୀୟ ବଂଶ, ପୁଣି ପେରସ୍ରୁ ସକଳ ସନ୍ତାନ ହିଶ୍ରଣଠାରୁ ହିଶ୍ରଣୀୟ ବଂଶ, ହାମୁଲଠାରୁ ହାମୁଲିୟ ବଂଶ। ଜିଉଦାର ଏହିସବୁ ବଂଶ ଗଣାଯାଆନ୍ତେ 76,500 ଲୋକ ହେଲେ। ଆପଣା ଆପଣା ବଂଶ ଅନୁସାରେ ଇସାକର ସନ୍ତାନ ତୋୟଲିଆଠାରୁ ତୋୟଲିୟ ବଂଶ, ପୁୟଠାରୁ ପୁୟ ବଂଶ, ଯିଶୁଅଠାରୁ ଯିଶୁବିୟ ବଂଶ, ସିମ୍ରୋନ୍ଠାରୁ ସିମ୍ରୋନୀୟ ବଂଶ। ଇସାକରର ଏହି ସକଳ ବଂଶ ଗଣାଯାଆନ୍ତେ 64,300 ଲୋକ ହେଲେ। ଆପଣା ଆପଣା ବଂଶ ଅନୁସାରେ ସବଲୁନର ସନ୍ତାନ ସେରଦଠାରୁ ସେରଦୀୟ ବଂଶ, ଏଲନ୍ଠାରୁ ଏଲନୀୟ ବଂଶ, ଜହଲଠାରୁ ଜହଲିୟ ବଂଶ। ସବଲୁନ ଏହି ସକଳ ବଂଶ ଗଣାଯାଆନ୍ତେ 60,500 ଲୋକ ହେଲେ। ଆପଣା ଆପଣା ବଂଶ ଅନୁସାରେ ଜୋସେଫଙ୍କ ପୁତ୍ର ମନସୀ ଓ ଇଫ୍ରିୟମ, ମନସୀର ସନ୍ତାନ ମିଖାରଠାରୁ ମିଖାରୀୟ ବଂଶ, ମିଖାରୀୟ ପୁତ୍ର ଗିଲିୟଦ, ସେ ଗିଲିୟଦଠାରୁ ଗିଲିୟଦୀୟ ବଂଶ, ଗିଲିୟଦର ସନ୍ତାନମାନେ ଏମାନେ ଇୟସ୍ରଠାରୁ ଇୟରିଶ୍ରିୟ ବଂଶ, ହେଲକ୍ଠାରୁ ହେଲକୀୟ ବଂଶ, ଅସ୍ତ୍ରିଏଲ୍ଠାରୁ ଅସ୍ତ୍ରିଏଲ ବଂଶ, ଓ ସେଖମ୍ଠାରୁ ସେଖମୀୟ ବଂଶ, ଓ ସମିତ୍ଠାରୁ ସମିଦ୍ୟାୟ ବଂଶ, ଓ ହେଫର୍ଠାରୁ ହେଫରୀୟ ବଂଶ। ସେହି ହେଫରୀୟ ପୁତ୍ର ସଲ୍ଫାଦ, ତାର ପୁତ୍ର ନଥିଲା, କେବଳ କନ୍ୟା ଥିଲା। ସେ ସଲ୍ଫାଦର କନ୍ୟାମାନଙ୍କର ନାମ ହେଲା ମହଲା, ନୋୟା, ହଗଲା, ମିଲ୍କା ଓ ତିର୍ସା। ଏମାନେ ମନସ୍ତିର ବଂଶ, ଏମାନଙ୍କର ଗଣିତ ଲୋକ 52,700 ଜଣ। ଆପଣ ଆପଣା ବଂଶ ଅନୁସାରେ ଇଫ୍ରେମର ସନ୍ତାନ ସୁତହଲଠାରୁ ସୁତଲିହ ବଂଶ, ବେଖରଠାରୁ ବେଖ୍ରିୟ ବଂଶ, ତହନଠାରୁ ତହନୀୟ ବଂଶ, ପୁଣି ସୁତହଲର ସନ୍ତାନ ଏମାନେ ଏରନ୍ଠାରୁ ଏରଣୀୟ ବଂଶ। ଇଫ୍ରେମର ସନ୍ତାନମାନଙ୍କର ଏହି ସକଳ ବଂଶ ଗଣାଯାଆନ୍ତେ 32,500 ଲୋକ ହେଲେ। ଆପଣା ଆପଣା ବଂଶ ଅନୁସାରେ ଏମାନେ ଜୋସେଫର ସନ୍ତାନ, ଆପଣା ଆପଣା ବଂଶ ଅନୁସାରେ ବିନ୍ୟାମିନର ସନ୍ତାନ, ବେଲାଠାରୁ ବେଲାଲିୟ ବଂଶ, ଅସବେଲଠାରୁ ଅସବେଲିୟ ବଂଶ, ଅହିରାମଠାରୁ ଅହିରାମିୟ ବଂଶ, ସୁଫମଠାରୁ ସୁଫମୀୟ ବଂଶ, ହୁଫମଠାରୁ ହୁଫମୀୟ ବଂଶ, ପୁଣି ବେଲାର ସନ୍ତାନ ଅର୍ଦ୍ଧ ଓ ନାମାନ, ଅର୍ଦ୍ଧଠାରୁ ଅର୍ଦ୍ଧୀୟ ବଂଶ, ନାମାନଠାରୁ ନାମାନୀୟ ବଂଶ। ଆପଣା ଆପଣା ବଂଶ ଅନୁସାରେ ଏମାନେ ବିନ୍ୟାମିନର ସନ୍ତାନ। ଏମାନଙ୍କର ଗଣିତ ଲୋକ 45,600 ଜଣ। ଆପଣା ଆପଣା ବଂଶ ଅନୁସାରେ ଏମାନେ ଦାନର ସନ୍ତାନ, ସୁହମଠାରୁ ସୁହମୀୟ ବଂଶ। ଏମାନେ ଆପଣା ବଂଶ ଅନୁସାରେ ଦାନର ବଂଶ। ସୁହମୀୟ ସମସ୍ତ ବଂଶ ଗଣାଯାଆନ୍ତେ 64,400 ଲୋକ ହେଲେ। ଆପଣା ଆପଣା ବଂଶ ଅନୁସାରେ ଆଶ୍ରୟର ସନ୍ତାନ ଜିମ୍ନଠାରୁ ଜିମ୍ମୀୟ ବଂଶ, ଜିସ୍ବିୟଠାରୁ ଜିସ୍ବିୟ ବଂଶ, ବରିୟଠାରୁ ବରିୟ ବଂଶ। ବରିୟର ସନ୍ତାନମାନେ ଏମାନେ ହେବରଠାରୁ ହେବିର ବଂଶ, ମଲ୍କିୟଠାରୁ ମଲ୍କିୟ ବଂଶ, ଆଶ୍ରୟର କନ୍ୟାର ନାମ ସାହାରହ। ଆଶ୍ରୟର ସନ୍ତାନମାନଙ୍କର ଏହି ସକଳ ବଂଶ ଗଣାଯାଆନ୍ତେ 53,400 ଲୋକ ହେଲେ। ଆପଣା ଆପଣା ବଂଶ ଅନୁସାରେ ନପ୍ତାଲିର ସନ୍ତାନ ଜହସିଅଲଠାରୁ ଜହସିଅଲ ବଂଶ, ଗୁନିଠାରୁ ଗୁନିୟ ବଂଶ, ଜେଶ୍ଚରଠାରୁ ଜେଶ୍ରିୟ ବଂଶ, ସିଲ୍ମିୟଠାରୁ ସିଲ୍ମିୟ ବଂଶ। ଆପଣା ବଂଶ ଅନୁସାରେ ଏହି ସକଳ ନପ୍ତାଲିର ବଂଶ। ଏମାନଙ୍କର ଗଣିତ ଲୋକ 45,400 ଜଣ। ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଗଣିତ ଲୋକମାନଙ୍କର ସଂଖ୍ୟା 6,01,730 ଥିଲା। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ନାମାନୁ ସଂଖ୍ୟା ଅନୁସାରେ ଅଧିକାର ନିମନ୍ତେ ଏମାନଙ୍କ ମଧ୍ୟରେ ଦେଶ ବିଭକ୍ତ ହେବ। ଯାହାର ଲୋକ ବହୁତ ତୁମେ ତାହାକୁ ବହୁତ ଅଧିକାର ଦେବ, ଯାହାର ଲୋକ ଅଳ୍ପ ତୁମେ ତାହାକୁ ଅଳ୍ପ ଅଧିକାର ଦେବ, ଯାହାର ଯେତେ ଗଣିତ ଲୋକ ତାହାକୁ ସେତେ ଅଧିକାର ଦିଆଯିବ। ତଥାପି ଗୁଲିବାଣ୍ଟ ଦ୍ୱାରା ଦେଶ ବିଭକ୍ତ ହେବ। ସେମାନେ ଆପଣା ଆପଣା ପିତୃବଂଶ ନାମାନୁସାରେ ଅଧିକାର ପାଇବେ। ବହୁତ ଓ ଅଳ୍ପ ଲୋକମାନଙ୍କ ମଧ୍ୟରେ ଗୁଲିବାଣ୍ଟ ଅନୁସାରେ ସେମାନଙ୍କର ଅଧିକାର ବିଭକ୍ତ ହେବ। ଆପଣା ଆପଣା ବଂଶ ଅନୁସାରେ ଏମାନେ ଲେବୀୟମାନଙ୍କଠାରୁ ଗଣିତ ହେଲେ। ଗୋର୍ସନ୍ଠାରୁ ଗୋର୍ସନୀୟ ବଂଶ, କୋହାତଠାରୁ କୋହାତୀୟ ବଂଶ, ମରାରୀଠାରୁ ମରାରୀୟ ବଂଶ, ଲେବୀୟ ବଂଶ, ଏଲିବନୀୟ ବଂଶ, ହିବ୍ରୋଣୀୟ ବଂଶ, ମହଲୀୟ ବଂଶ, ମୁସିୟ ବଂଶ, କୋରହୀୟ ବଂଶ। ସେ କରାତର ପୁତ୍ର ଅମ୍ରମ, ଏହି ଅମ୍ରମର ଜୋକବେଦ୍ୟ ନାମ୍ନୀ ଭାର୍ଯ୍ୟା ମିଶର ଦେଶରେ ଲେବିର ଔରସଜାତା କନ୍ୟା ଥିଲା। ସେ ଅମ୍ରମ ଔରସରେ ହାରଣ ଓ ମୂଷା ସେମାନଙ୍କର ଭଗ୍ନୀ ମରିୟମଙ୍କୁ ପ୍ରସବ କଲା। ହାରଣଠାରୁ ନାଦବ ଓ ଅବିହୁ, ପୁଣି ଇଲିଆସର ଇଥାମର ଜନ୍ମିଲେ। ମାତ୍ର ନାଦବ ଓ ଅବିହୁ ସଦାପ୍ରଭୁଙ୍କ ସମ୍ମୁଖରେ ଇତର ଅଗ୍ନି ଉତ୍ସର୍ଗ କରନ୍ତେ ମଲେ। ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ଲୋକ ଗଣାଯାଆନ୍ତେ 23,000 ଜଣ ହେଲେ। କାରଣ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସେମାନଙ୍କୁ କୌଣସି ଅଧିକାର ଦତ୍ତ ନହିବାରୁ ସେମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ। ଜିରିହ ନିକଟସ୍ଥ ଜର୍ଦ୍ଦନ ସମୀପରେ ମୟା ପଦାରେ ଇସ୍ରାଏଲ ସନ୍ତାନଗଣର ଗଣନାକାରୀ ମୋସା ଓ ଇଲିଆସର ଯାଜକ ଦ୍ୱାରା ଏ ସମସ୍ତେ ଗଣାଗଲେ। ମାତ୍ର ସିନ ପ୍ରାନ୍ତରରେ ଇସ୍ରାଏଲ ସନ୍ତାନଗଣର ଗଣନାକାରୀ ମୋସା ଓ ହାରଣ ଯାଜକ ଦ୍ୱାରା ଯେଉଁମାନେ ଗଣିତ ହୋଇଥିଲେ ସେମାନଙ୍କ ମଧ୍ୟରୁ ଜଣେ ଏମାନଙ୍କ ମଧ୍ୟରେ ନଥିଲା। କାରଣ ସଦାପ୍ରଭୁ ସେମାନଙ୍କ ବିଷୟରେ କହିଥିଲେ ଯେ ସେମାନେ ଅବଶ୍ୟ ଏହି ପ୍ରାନ୍ତରରେ ମରିବେ। ଏହେତୁ ସେମାନଙ୍କ ମଧ୍ୟରୁ ଜିଫୁନ୍ନିର ପୁତ୍ର କାଲେବ ଓ ନୁନର ପୁତ୍ର ଜିଓସିଓ ଛଡ଼ା ଏକ ଜଣ ହିଁ ଅବଶିଷ୍ଟ ରହିଲା ନାହିଁ।